ଆଦିପୁସ୍ତକ 35 ପର୍ବ। ଅନନ୍ତର ପରମେଶ୍ୱର ଯାକୁବକୁ କହିଲେ, ତୁମ୍ଭେ ଉଠି ବୈଥେଲକୁ ଯାଇ ସେଠାରେ ବାସ କର। ପୁଣି ତୁମ୍ଭ ଭ୍ରାତା ଏସୋ ସମ୍ମୁଖରୁ ପଳାଇବା ସମୟରେ ଯେଉଁ ପରମେଶ୍ୱର ଦର୍ଶନ ଦେଇଥିଲେ ତାହାଙ୍କ ଉଦ୍ଦେଶ୍ୟରେ ଯଜ୍ଞବେଦୀ ନିର୍ମାଣ କର। ତହିଁରେ ଯାକୁବ ଆପଣା ପରିଜନ ଓ ସଙ୍ଗୀ ଲୋକମାନଙ୍କୁ କହିଲେ, ତୁମ୍ଭମାନଙ୍କ ନିକଟରେ ଯେ ସବୁ ବିଦେଶୀୟ ଦେବତା ଅଛନ୍ତି ସେମାନଙ୍କୁ ଦୂର କର, ଆପଣାମାନଙ୍କୁ ସୂଚୀ କର, ପୁଣି ଆପଣାମାନଙ୍କର ବସ୍ତ୍ର ପରିବର୍ତ୍ତନ କର। ପୁଣି ଆସ, ଆମ୍ଭେମାନେ ଉଠି ବୈଥେଲକୁ ଯାଉ, ଯେଉଁ ପରମେଶ୍ୱର ମୋର ଦୁଃଖର ଦିନରେ ମୋ ପ୍ରାର୍ଥନାର ଉତ୍ତର ଦେଲେ ଓ ମୋର ଗମନର ପଥରେ ମୋର ସହାୟ ହୋଇଥିଲେ, ତାହାଙ୍କ ଉଦ୍ଦେଶ୍ୟରେ ମୁଁ ସେହି ସ୍ଥାନରେ ଗୋଟିଏ ଯଜ୍ଞବେଦୀ ନିର୍ମାଣ କରିବି। ତହିଁରେ ସେମାନେ ଆପଣାମାନଙ୍କ ନିକଟସ୍ଥ ବିଦେଶୀୟ ଦେବତା ଓ କର୍ଣ୍ଣକୁଣ୍ଡଳ ସକଳ ଘେନି ଯାକୁବଙ୍କୁ ଦେଲେ। ପୁଣି ସେ ତାହା ସବୁ ନେଇ ସିକ୍କିମ ନିକଟବର୍ତ୍ତୀ ଅଲୋନ ବୃକ୍ଷ ମୂଳେ ଲୁଚାଇ ରଖିଲେ। ଏ ଉତ୍ତାରେ ସେମାନେ ଯାତ୍ରା କଲେ। ସେତେବେଳେ ଚତୁର୍ଦ୍ଦିଗସ୍ଥ ନଗରରେ ପରମେଶ୍ୱରଙ୍କଠାରୁ ଭୟ ଉପସ୍ଥିତ ହେବାରୁ ସେମାନେ ଯାକୁବଙ୍କର ପୁତ୍ରମାନଙ୍କୁ ଗୋଡ଼ାଇଲେ ନାହିଁ। ଅନନ୍ତର ଯାକୁବ ଓ ତାଙ୍କର ସଙ୍ଗୀ ସମୂହ କିଣାନ ଦେଶସ୍ଥ ଲୁସରେ ଅର୍ଥାତ୍ ବୈଥଲରେ ଉପସ୍ଥିତ ହେଲେ। ସେଠାରେ ସେ ଏକ ଯଜ୍ଞବେଦୀ ନିର୍ମାଣ କରି ସେହି ସ୍ଥାନର ନାମ ଏଲ୍ ବୈଥେଲ ଅର୍ଥାତ୍ ବୈଥେଲର ପରମେଶ୍ୱର ରଖିଲେ, କାରଣ ଯାକୁବ ଭ୍ରାତୃଭୟରେ ପଳାଇବା ବେଳେ ପରମେଶ୍ୱର ସେହି ସ୍ଥାନରେ ତାଙ୍କୁ ଦର୍ଶନ ଦେଇଥିଲେ। ଆଉ ସେହି ସ୍ଥାନରେ ରିବିକାର ଦବରା ନାମ୍ନି ଧାତ୍ରୀର ମୃତ୍ୟୁ ହୁଅନ୍ତେ ବୈଥେଲର ଅଧସ୍ଥିତ ଅଲନ ବୃକ୍ଷ ମୂଳେ ତାହାର କବର ହେଲା। ପୁଣି ସେହି ସ୍ଥାନର ନାମ ଅଲନ ବାଖୁତ ଅର୍ଥାତ୍ ଶୋକ ବୃକ୍ଷ ହେଲା। ଅନନ୍ତର ଯାକୁବ ପଦାନ ଅରାମଠାରୁ ବାହୁଡ଼ି ଆସନ୍ତେ ପରମେଶ୍ୱର ପୁନର୍ବାର ଦର୍ଶନ ଦେଇ ତାଙ୍କୁ ଆଶୀର୍ବାଦ କଲେ। ପୁଣି ପରମେଶ୍ୱର ତାଙ୍କୁ କହିଲେ, ତୁମ୍ଭର ନାମ ଯାକୁବ, ମାତ୍ର ତୁମ୍ଭର ନାମ ଆଉ ଯାକୁବ ହେବ ନାହିଁ, ତୁମ୍ଭର ନାମ ଇସ୍ରାଏଲ ହେବ। ଆଉ ସେ ତାଙ୍କର ନାମ ଇସ୍ରାଏଲ ରଖିଲେ। ପରମେଶ୍ୱର ତାଙ୍କୁ ଆହୁରି କହିଲେ, ଆମ୍ଭେ ସର୍ବଶକ୍ତିମାନ ପରମେଶ୍ୱର, ତୁମ୍ଭେ ପ୍ରଜାବନ୍ତ ଓ ବହୁବଂଶ ହୁଅ, ତୁମ୍ଭଠାରୁ ଏକ ଗୋଷ୍ଠୀ ବରଂ ଗୋଷ୍ଠୀ ସମାଜ ଉତ୍ପନ୍ନ ହେବେ, ପୁଣି ତୁମ୍ଭ କଟି ଦେଶରୁ ରାଜଗଣ ଜାତ ହେବେ। ପୁଣି ଆମ୍ଭେ ଅବ୍ରାହାମ ଓ ଇସହାକକୁ ଯେଉଁ ଦେଶ ଦାନ କରିଅଛୁ ସେହି ଦେଶ ତୁମ୍ଭକୁ ଓ ତୁମ୍ଭ ଭବିଷ୍ୟତ ବଂଶକୁ ଦେବା। ସେହି ସ୍ଥାନରେ ତାଙ୍କ ସହିତ ଏରୂପ କଥାବାର୍ତ୍ତା କରି ପରମେଶ୍ୱର ତାଙ୍କ ନିକଟରୁ ଊର୍ଦ୍ଧ୍ୱଗମନ କଲେ। ତହିଁରେ ଯାକୁବ ସେହି କଥୋପକଥନର ସ୍ଥାନରେ ଏକ ସ୍ତମ୍ଭ ଅର୍ଥାତ୍ ପ୍ରସ୍ତର ସ୍ତମ୍ଭ ସ୍ଥାପନ କରି ତହିଁ ଉପରେ ପାନୀୟ ନୈବେଦ୍ୟ ଉତ୍ସର୍ଗ କଲେ ଓ ତୈଳ ଢାଳିଲେ। ପୁଣି ଯାକୁବ ପରମେଶ୍ୱରଙ୍କ ସହିତ କଥୋପକଥନ ସ୍ଥାନର ନାମ ବୈଥେଲ ରଖିଲେ। ଅନନ୍ତର ସେମାନେ ବୈଥେଲଠାରୁ ପ୍ରସ୍ଥାନ କଲେ, ମାତ୍ର ଇଫ୍ରାଠାରେ ଉପସ୍ଥିତ ହେବା ପାଇଁ ଅଳ୍ପ ପଥ ଥାଉ ଥାଉ ରାହେଲର ପ୍ରସବ ବେଦନା ହେଲା, ପୁଣି ତାହାର ପ୍ରସବ କରିବାରେ ଅତିଶୟ କଷ୍ଟ ହେଲା। ଆଉ ପ୍ରସବ ବ୍ୟଥା ଅତିଶୟ ହୁଅନ୍ତେ ଧାତ୍ରୀ ତାହାକୁ କହିଲା, ଭୟ କର ନାହିଁ, ତୁମ୍ଭେ ଏଥର ହିଁ ପୁତ୍ର ପ୍ରସବ କରିବ। ତଥାପି ସେ ମଲା। ପୁଣି ପ୍ରାଣତ୍ୟାଗ ସମୟରେ ପୁତ୍ରର ନାମ ବିନୋନି ଅର୍ଥାତ୍ କଷ୍ଟଜାତ ପୁତ୍ର ରଖିଲା, ମାତ୍ର ତାହାର ପିତା ତାହାର ନାମ ବିନ୍ୟାମିନ ଅର୍ଥାତ୍ ଦକ୍ଷିଣହସ୍ତ ପୁତ୍ର ରଖିଲେ। ଏହି ପ୍ରକାରେ ରାହେଲର ମୃତ୍ୟୁ ହୁଅନ୍ତେ ଇଫ୍ରାଥା ଅର୍ଥାତ୍ ବୈଥେଲହେମକୁ ଯିବା ପଥ ନିକଟରେ ତାହାର କବର ହେଲା। ଅନନ୍ତର ଯାକୁବ ସେହି କବର ଉପରେ ଏକ ସ୍ତମ୍ଭ ସ୍ଥାପନ କଲେ, ରାହେଲ କବରସ୍ଥ ସେହି ସ୍ତମ୍ଭ ଅଦ୍ୟାପି ଅଛି। ଅନନ୍ତର ଇସ୍ରାଏଲ ସେଠାରୁ ପ୍ରସ୍ଥାନ କରି ଏଦରଗଡ଼ ପାର ହୋଇ ତହିଁ ନିକଟରେ ତମ୍ବୁ ସ୍ଥାପନ କଲେ। ସେହି ଦେଶରେ ଇସ୍ରାଏଲ ବାସ କରିବା ବେଳେ ରୁବେନ ଯାଇ ଆପଣାର ପିତାର ବିଲହା ନାମ୍ନି ଉପପତ୍ନୀ ସଙ୍ଗରେ ଶୟନ କଲା, ପୁଣି ଇସ୍ରାଏଲ ତାହା ଶୁଣିଲେ। ଯାକୁବଙ୍କର ଦ୍ୱାଦଶ ପୁତ୍ର ଥିଲେ, ସେମାନଙ୍କ ମଧ୍ୟରେ ରୁବେନ ଯାକୁବଙ୍କର ଜ୍ୟେଷ୍ଠ ପୁତ୍ର, ସେ ପୁଣି ସିମିଓନ ଓ ଲେବି ଓ ଜିହୁଦା ଓ ଇସାଖର ଓ ସବୁଲୁନ ଏମାନେ ଲେୟାର ସନ୍ତାନ, ପୁଣି ଜୋସେଫ ଓ ବିନ୍ୟାମିନ ରାହେଲର ସନ୍ତାନ, ପୁଣି ଦାନ ଓ ନପ୍ତାଲି ରାହେଲର ଦାସୀ ବିଲହାର ସନ୍ତାନ, ଆଉ ଗାଦ ଓ ଆସେର ଲେୟାର ଦାସୀ ଶିଳ୍ପାର ସନ୍ତାନ। ଯାକୁବଙ୍କର ଏହି ସମସ୍ତ ପୁତ୍ର ପଦନ ଅରାମଠାରେ ଜନ୍ମିଥିଲେ। ଅନନ୍ତର କିରିଅଥର୍ବ ଅର୍ଥାତ୍ ହିବ୍ରୋଣ ନଗରର ନିକଟବର୍ତ୍ତୀ ମମ୍ରି ନାମକ ଯେଉଁ ସ୍ଥାନରେ ଅବ୍ରାହାମ ଓ ଇସହାକ ପ୍ରବାସ କରିଥିଲେ ସେହି ସ୍ଥାନରେ ଯାକୁବ ଆପଣା ପିତା ଇସାକ ନିକଟରେ ଉପସ୍ଥିତ ହେଲେ। ଇସାକଙ୍କର ଆୟୁର ପରିମାଣ 180 ବର୍ଷ ଥିଲା। ଅନନ୍ତର ଇସାକ ବୃଦ୍ଧ ଓ ପୂର୍ଣ୍ଣାୟୀ ହୋଇ ପ୍ରାଣତ୍ୟାଗ କରନ୍ତେ ଆପଣା ଲୋକମାନଙ୍କ ନିକଟରେ ସଂଗୃହୀତ ହେଲେ। ପୁଣି ତାଙ୍କର ପୁତ୍ର ଏସୋ ଓ ଜାକୁବ ତାଙ୍କୁ କବର ଦେଲେ।